ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜଳଭଣ୍ଡାରର ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶଂସା. ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଆଜିଠାରୁ ତିନିଦିନିଆ ଅଷ୍ଟ୍ରେଲିଆ ଗସ୍ତ. ବିଧାନସଭା ନିର୍ବାଚନ ପ୍ରସ୍ତୁତି ନେଇ ଆଜି ରାଞ୍ଚି ଗସ୍ତ କରିବେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱାଧୀନ ଦଳ. ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ଗୋଆଠାରେ ଆଜିଠାରୁ ଆରମ୍ଭ ହେଉଛି ମେରିଟାଇମ୍ ସିମ୍ପୋଜିୟମର ପଞ୍ଚମ ସଂସ୍କରଣ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନୂତନ ସେମିକଣ୍ଡକ୍ଟର ଫେବ୍ରିକେସନ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜଳଭଣ୍ଡାରର ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି. ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସମୟରେ ଏହି ପ୍ରସଙ୍ଗ ସ୍ଥାନ ପାଇଥିଲା. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ନୂତନ ସେମିକଣ୍ଡକ୍ଟର ଫେବ୍ରିକେସନ୍ ପ୍ଲାଣ୍ଟ ଜାତୀୟ ସୁରକ୍ଷା, ଭବିଷ୍ୟତ ଟେଲି ଯୋଗାଯୋଗ ଏବଂ ସବୁଜ ଶକ୍ତି କ୍ଷେତ୍ର ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ। ସେମିକଣ୍ଡକ୍ଟର ଫେବ୍ରିକେସନ୍ ପ୍ଲାଣ୍ଟ ଫ୍ୟାବ୍ ସେମିକଣ୍ଡକ୍ଟର ଡିଭାଇସ୍ ନିର୍ମାଣ ପାଇଁ ଏକ କାରଖାନା ଭାବେ କାର୍ଯ୍ୟ କରେ। ଭାରତ ସେମିକଣ୍ଡକ୍ଟର ମିଶନ ଏବଂ ଭାରତ ସେମି ଥାର୍ଡ ଆଇଟେକ୍ ଏବଂ ଆମେରିକା ସ୍ୱେସ୍ ଫୋର୍ସର ମିଳିତ ସହଯୋଗରେ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହା ହେଉଛି ପ୍ରଥମ ଭାରତ ଆମେରିକା ସେମିକଣ୍ଡକ୍ଟର ଫ୍ୟାବ୍ ସହଯୋଗ। ଆମେରିକା ସେନା ଭାରତ ସହ ଏହି ଅତ୍ୟନ୍ତ ମୂଲ୍ୟବାନ ଜ୍ଞାନକୌଶଳ ପାଇଁ ବୈଷୟିକ ସହଯୋଗ ପ୍ରଦାନ କରିବାକୁ ପ୍ରଥମଥର ପାଇଁ ସହମତ ହୋଇଛି। ଏହା କେବଳ ଭାରତ ପାଇଁ ନୁହେଁ, ବରଂ ନିରାପତ୍ତା ଦୃଷ୍ଟିରୁ ବିଶ୍ୱର ପ୍ରମୁଖ ବହୁମୁଖୀ ଫ୍ୟାବ୍ ଭାବେ ପରିଗଣିତ ହେବ। ଏହା ଆଧୁନିକ ଯୁଦ୍ଧ ମୁକାବିଲା ପାଇଁ ତିନୋଟି ବ୍ୟବସ୍ଥା, ଆଡ୍ଭାନ୍ସ ସେନ୍ସିଂ, ଉନ୍ନତ ଯୋଗାଯୋଗ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ବୈଦ୍ୟୁତିକ ଉପକରଣ ଉପରେ ପର୍ଯ୍ୟବେସିତ। ରେଳବାଇ, ଟେଲି ଯୋଗାଯୋଗ ଭିଭିଭୂମି, ଡାଟା ସେଣ୍ଟର ଏବଂ ସବୁଜ ଶକ୍ତି ଭଳି ବାଣିଜ୍ୟିକ କ୍ଷେତ୍ରରେ ଏହାର ବହୁଳ ଆବଶ୍ୟକତା ରହିଛି। ବହୁ ବର୍ଷ ପରେ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଉନ୍କୋଚନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କଠାରେ କୁଏତ୍ର ଯୁବରାଜ ଶେଖ୍ ସଭା ଅଲ୍ ଖଲିଦ୍ ଅଲ୍ ସଭାଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ସେହିଭଳି ନେପାଳ ପ୍ରତିପକ୍ଷ କେପି ଶର୍ମା ଓଲିଙ୍କ ସହ ମଧ୍ୟ ଆଲୋଚନା ବୈଠକ କରିଛନ୍ତି। ବୈଷୟିକ କ୍ଷେତ୍ରରେ ସହଯୋଗ ଲକ୍ଷ୍ୟରେ ଆମେରିକାର ଅଗ୍ରଣୀ କମ୍ପାନୀଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ଆଡବ୍ କମ୍ପାନୀର ମୁଖ୍ୟ ଶାନ୍ତନୁ ନାରାୟଣ, ଗୁଗୁଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନ୍ଦର ପିଚାଇ, ଆଇବିଏମ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରବିନ୍ଦ କ୍ରିଷ୍ଣା, ଆସେଞ୍ଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁଲି ସ୍ୱିଟ୍ ପ୍ରମୁଖ ଅନ୍ତର୍ଭୁକ୍ତ। କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଜୈବ ପ୍ରଯୁକ୍ତି ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ କ୍ଷେତ୍ର ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଆଜି ଜାତିସଂଘ ସାଧାରଣ ପରିଷଦ ଭବିଷ୍ୟତର ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ। ଏହି ସମ୍ମିଳନୀର ଶୀର୍ଷକ ରହିଛି ଏକ ଉତ୍ତମ ଭବିଷ୍ୟତ ପାଇଁ ବହୁମୁଖୀ ସମାଧାନ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଆଜିଠାରୁ ଅଷ୍ଟ୍ରେଲିଆ ଗସ୍ତରେ ଯାଉଛନ୍ତି। ଏହି ଅବସରରେ ସେ ଉନବିଂଶ ଭାରତ ଅଷ୍ଟ୍ରେଲିଆ ଯୁଗ୍ମ ମନ୍ତ୍ରୀସ୍ତରୀୟ ଆୟୋଗ ବୈଠକରେ ଯୋଗଦେବେ। ଅଷ୍ଟ୍ରେଲିଆ ବାଣିଜ୍ୟ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଡନ୍ ଫାରେଲ୍ଙ୍କ ସହ ଆସନ୍ତା ବୁଧବାର ଦିନ ଏହି ବୈଠକରେ ସେ ସହ ଅଧ୍ୟକ୍ଷତା କରିବେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ଏହି ବୈଠକରେ ଆଲୋଚନା ହେବ। ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟ କହିଛି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ଏବଂ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ବାଣିଜ୍ୟ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବା ମନ୍ତ୍ରୀ ଶ୍ରୀ ଗୋୟଲଙ୍କ ଏହି ଗସ୍ତର ମୂଳ ଲକ୍ଷ୍ୟ। ବ୍ୟବସାୟିକ ସମ୍ପର୍କ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଉତ୍ପାଦନ, ଶିକ୍ଷା, ଅକ୍ଷୟଶକ୍ତି, ଭିଭିଭୂମି, ପର୍ଯ୍ୟଟନ ଏବଂ ମହାକାଶ ସମେତ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ରଣନୀତିକ ଭାଗିଦାରିତା ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ତିନିଦିନିଆ ଗସ୍ତ ଅବସରରେ ଶ୍ରୀ ଗୋୟଲ ଆସନ୍ତାକାଲି ଭାରତ ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ଢାଞ୍ଚା ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦେବେ। ଭାରତରେ ପୁଞ୍ଜିନିବେଶକୁ ପ୍ରୋହାହନ କରିବା ଲକ୍ଷ୍ୟରେ ମନ୍ତ୍ରୀ ଶ୍ରୀ ଗୋୟଲ ବିଭିନ୍ନ ଅଗ୍ରଣୀ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ଉଦ୍ୟୋଗପତି ଏବଂ ଅଷ୍ଟ୍ରେଲିଆ ପେନ୍ସନ୍ ପାଣ୍ଠିର ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଝାଡ଼ଖଣ୍ଡରେ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବାକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ନେତୃତ୍ୱରେ ଏକ ଦଳ ଆଜିଠାରୁ ଦୁଇଦିନ ରାଞ୍ଚି ଗସ୍ତ କରିବ। ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ କମିଶନ ସଦସ୍ୟ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁ ଅଛନ୍ତି। ରାଞ୍ଚିଠାରେ ଏହି ଦଳ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିବେ। ବିଜେପି କଂଗ୍ରେସ ଏବଂ ସିପିଆଇଏମ୍ ସହ ଜେଏମ୍ଏମ୍ ଆର୍ଜେଡି ଏବଂ ଏଜେଏସ୍ୟୁ ଦଳର ପ୍ରତିନିଧି ଏହି ବୈଠକରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକ ପରେ ନିର୍ବାଚନ କମିଶନ ଦଳ ନିର୍ବାଚନ ସହ ସମ୍ପୃକ୍ତ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମତ ବିନିମୟ କରିବେ। ଆଜି ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ପୁଲିସ୍ ନୋଡାଲ୍ ଅଧିକାରୀ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାର କୋଡିନେଟରଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରିବେ। ଆସନ୍ତାକାଲି ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ଶାସନ ସଚିବ ଓ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଦେଶରେ ସ୍ୱାସ୍ଥ୍ୟ ଭିଭିଭୂମି ତ୍ୱରାନ୍ୱିତ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ନଡ୍ଡା କହିଛନ୍ତି ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟବୀମା ଯୋଜନା। ଆର୍ଥିକ ଅନଗ୍ରସର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଏହି ଯୋଜନା ବିଶେଷ ଫଳପ୍ରଦ ସାବ୍ୟସ୍ତ ହୋଇଛି। କର୍କଟ ରୋଗର ଆଗୁଆ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ସ୍ୱଚ୍ଚ ଖର୍ଚ୍ଚରେ ସର୍ଭାଇକାଲ କ୍ୟାନ୍ସର ଚିହ୍ନଟ କାର୍ଯ୍ୟକ୍ରମ ଲାଗୁ କରିଛନ୍ତି। ଲୋକଙ୍କୁ ସହଜ ତଥା ସୁଲଭ ମୂଲ୍ୟର ଔଷଧ ଯୋଗାଣ ଲକ୍ଷ୍ୟ ନେଇ ଦେଶରେ ପ୍ରଧାନମନ୍ତ୍ରୀ ଜନଔଷଧି କେନ୍ଦ୍ରମାନ ସ୍ଥାପନ କରାଯାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ନ୍ୟାସନାଲ୍ ପିପୁଲ୍ସ ପାୱାର ଦଳର ନେତା ଅନୁରା କୁମାର ଦିଶାନାୟକେ ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଦୁଇ ପର୍ଯ୍ୟାୟ ଭୋଟ୍ ଗଣତି ପରେ ଶ୍ରୀ ଦିଶାନାୟକେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାମଗି ଜନ ବାଲୱଗେୟା ପ୍ରାର୍ଥୀ ସାଜିଥ୍ ପ୍ରେମଦାସଙ୍କୁ ପରାସ୍ତ କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ରନିଲ ବିକ୍ରମସିଂହେ ଏହି ନିର୍ବାଚନରେ ପରାସ୍ତ ହୋଇଛନ୍ତି ବୋଲି ଶ୍ରୀଲଙ୍କା ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କୌଣସି ପ୍ରାର୍ଥୀ 50%ରୁ ଅଧିକ ଭୋଟ୍ ହାସଲ କରି ନ ପାରିବାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି କରାଯାଇଥିଲା। ରାଷ୍ଟ୍ରପତି ପଦ ପାଇଁ ଗତକାଲି ଭୋଟ୍ ଗଣତି କରାଯାଇଥିଲା। ନିର୍ବାଚନ କମିଶନ କହିଛନ୍ତି ଶ୍ରୀଲଙ୍କା ଇତିହାସରେ ପ୍ରଥମଥର ପାଇଁ ଏହି ନିର୍ବାଚନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ଦିଶାନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭିଜନ ସାଗର ଏବଂ ପଡ଼ୋଶୀ ପ୍ରଥମ ନୀତିରେ ଶ୍ରୀଲଙ୍କା ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ନୌସେନା ପକ୍ଷରୁ ଆଜିଠାରୁ ଗୋଆ ମେରିଟାଇମ୍ ସିମ୍ପୋଜିୟମ୍ର ପଞ୍ଚମ ସଂସ୍କରଣର ଆୟୋଜନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଗୋଆର ନାଭାଲ୍ ୱାର୍ କଲେଜରେ ଏହା ଅନୁଷ୍ଠିତ ହେବ। ଗୋଆ ମେରିଟାଇମ୍ ସିମ୍ପୋଜିୟମ୍ ଭାରତ ଏବଂ ଭାରତ ମହାସାଗର ଅଞ୍ଚଳର ପ୍ରମୁଖ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗୀ ଚିନ୍ତାଧାରା ଏବଂ ପାରସ୍କରିକ ବୁଝାମଣାକୁ ପ୍ରୋହାହିତ କରିବାର ଏକ ଉତ୍କୃଷ୍ଟ ମଞ୍ଚ। ଚଳିତ ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ଭାରତ ମହାସାଗର ଅଞ୍ଚଳରେ ସାଧାରଣ ସାମୁଦ୍ରିକ ନିରାପତ୍ତା ଆହ୍ୱାନ, ବେଆଇନ ଏବଂ ଅନିୟନ୍ତ୍ରିତ ମାଛଧରା ଏବଂ ଅନ୍ୟାନ୍ୟ ବେଆଇନ ସାମୁଦ୍ରିକ କାର୍ଯ୍ୟକଳାପ ପରି ବିପଦକୁ ହ୍ରାସ କରିବା ପ୍ରୟାସର ଅଗ୍ରଗତି। ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତ ମହାସାଗର 12 ଦେଶର ନୌସେନା ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏହି ଦେଶଗୁଡ଼ିକ ହେଉଛି ବାଂଲାଦେଶ, କୋମରସ୍, ଇଣ୍ଡୋନେସିଆ, ମାଡାଗାସ୍କର, ମାଲେସିଆ, ମାଳଦ୍ୱୀପ, ମରିସସ୍, ମିଆଁମାର, ସେସେଲ୍ସ, ସିଙ୍ଗାପୁର, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ। କେନିଆ ଏବଂ ତାଞ୍ଜାନିଆର ପ୍ରତିନିଧି ପର୍ଯ୍ୟବେକ୍ଷକ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସଂଯୁକ୍ତ ରାଷ୍ଟ୍ର ପ୍ରତିନିଧି ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଉପନିର୍ଦ୍ଦେଶକଙ୍କ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍ ଅଧ୍ୟକ୍ଷତା କରିବେ। ଏହି ସମ୍ମିଳନୀରେ ଆର୍ଥିକ ଆବଶ୍ୟକତା, ପ୍ରତିନିଧିତ୍ୱ ଏବଂ ପ୍ରଶିକ୍ଷଣ ତଥା ଶିବିରସ୍ଥଳୀ ସ୍ଥାପନ ବିଷୟରେ ଆଲୋଚନା କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସମ୍ମିଳନୀ ଦେଶରେ ଥିବା ଏନ୍ସିସି କ୍ୟାଡେଟ୍ମାନଙ୍କ ଭବିଷ୍ୟତ ସୁରକ୍ଷା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଦୃଢ଼ ଭୂମିକା ଗ୍ରହଣ କରିବ। ଏହି ଦ୍ୱିବାର୍ଷିକ ସମ୍ମିଳନୀରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ, ଅରୁଣାଚଳ ପ୍ରଦେଶ, ଆସାମ, କର୍ଣ୍ଣାଟକ, କେରଳ ଏବଂ ଉତ୍ତରାଖଣ୍ଡର ଶିକ୍ଷାମନ୍ତ୍ରୀ ଓ ଗୋଆର କ୍ରୀଡ଼ାମନ୍ତ୍ରୀଙ୍କ ସମେତ ଅନ୍ୟ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଭାରତୀୟ ପୁରୁଷ ଏବଂ ମହିଳା ଦଳ ଚେସ୍ ଅଲମ୍ପିଆଡ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଭାରତୀୟ ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର କ୍ରୀଡ଼ା କ୍ଷେତ୍ରରେ ଏହି ସଫଳତା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜଳଭଣ୍ଡାରର ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶଂସା। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଆଜିଠାରୁ ତିନିଦିନିଆ ଅଷ୍ଟ୍ରେଲିଆ ଗସ୍ତ। ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଅନୁରା ଦିଶାନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ଗୋଆରେ ଆଜିଠାରୁ ଆରମ୍ଭ ହେଉଛି ମେରିଟାଇମ୍ ସିମ୍ପୋଜିୟମ୍ର ପଞ୍ଚମ ସଂସ୍କରଣ ସମ୍ବାଦ ଶେଷ କଲା ଆପଣମାନେ ଅଧିକ ସମ୍ବାଦ ପାଇଁ ନ୍ୟୁଜ୍ ଅନ୍ ଏଆଇଆର୍ ଜିଓଭି ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।